ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. କର୍ଣ୍ଣାଟକର କରୱାର ସାମୁଦ୍ରିକ ଘାଟି ଆଜି ପରିଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ପ୍ରଶାସନ ଏବଂ ସଂସ୍କାର ସମ୍ପର୍କିତ ମୁଖ୍ୟ ଶାସନ ସଚିବମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଜି ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ଦୁଇଟି ପ୍ରମୁଖ ଜାହାଜ ନିର୍ମାଣ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଲାଗି ପରିଚାଳନାଗତ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ର ସରକାର ଏବଂ T20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ସିରିଜ୍ର ଆଜି ଅନୁଷ୍ଠିତ ହେବ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚତୁର୍ଥ ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କର୍ଣ୍ଣାଟକର କରୱାରସ୍ଥିତ INS କରମ୍ବା ସାମୁଦ୍ରିକ ଭିତ୍ତିଭୂମି ପରିଦର୍ଶନ କରିବେ। ରାଷ୍ଟ୍ରପତି ଗୋଆରୁ ଆସି କରୱାର ସାମୁଦ୍ରିକ ଘାଟିରେ ପହଞ୍ଚିବେ। ଶ୍ରୀମତୀ ମୁର୍ମୁଙ୍କୁ ସେଠାରେ ସ୍ୱାଗତ କରିବା ନିମନ୍ତେ କର୍ଣ୍ଣାଟକର ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଏବଂ ରାଜ୍ୟର ପ୍ରମୁଖ ମନ୍ତ୍ରୀମାନେ ଉପସ୍ଥିତ ରହିବେ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲ କଲାମଙ୍କ ପରେ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ କରୱାର ସାମୁଦ୍ରିକ ଘାଟି ପରିଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କରୱାରରୁ ମଜାଲି ପର୍ଯ୍ୟନ୍ତ ମାଛଧରା ଉପରେ 18 କିଲୋମିଟର ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଆଜି ମୁଖ୍ୟ ଶାସନ ସଚିବମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ସମ୍ମିଳନୀରେ ପ୍ରଶାସନ ଏବଂ ସଂସ୍କାର ସମ୍ପର୍କିତ ଅନେକ ପ୍ରସଙ୍ଗ ଉପରେ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲୋଚନା ହୋଇଛି। ଏହି ତିନିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଭାଗିଦାରିତାକୁ ସୁଦୃଢ଼ କରି ଏକ ସଂଗଠିତ ଓ ସମାବେଶୀ ଆଲୋଚନା ଜରିଆରେ ଜାତୀୟ ବିକାଶକୁ ପ୍ରାଧାନ୍ୟ ଦେବା। କେନ୍ଦ୍ର ଏବଂ ରାଜ୍ୟ ସହଯୋଗରେ ଦେଶର ମାନବ ସମ୍ବଳ ସାମର୍ଥ୍ୟ ବୃଦ୍ଧି ଏବଂ ଭବିଷ୍ୟତ ବିକାଶକୁ ପ୍ରସ୍ତୁତ ରଖିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସଂଘୀୟ ସହଯୋଗ ଦୃଷ୍ଟିକୋଣକୁ ପୂର୍ଣ୍ଣ ରୂପ ଦେବା ଲାଗି ସମ୍ମିଳନୀରେ ଆଲୋଚନା ହେଉଛି। ବିକଶିତ ଭାରତ ଲାଗି ମାନବ ସମ୍ବଳ ପ୍ରସଙ୍ଗକୁ ନେଇ ସମ୍ମିଳନୀରେ ଆଲୋଚନା ହେବା ସହ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ସର୍ବୋତ୍ତମ ବ୍ୟବସ୍ଥା ଆପଣେଇବା ଲାଗି ସହମତି ପ୍ରକାଶ ପାଇଛି। ମୁଖ୍ୟତଃ ପ୍ରାରମ୍ଭିକ ଶିଶୁ ଶିକ୍ଷା, ବିଦ୍ୟାଳୟ ଶିକ୍ଷା, ଦକ୍ଷତା, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ଆଲୋଚନା କେନ୍ଦ୍ରୀଭୂତ କରାଯାଇଛି। ସମ୍ମିଳନୀରେ 6 ସ୍ୱତନ୍ତ୍ର ଅଧିବେଶନରେ ଶାସନ ବ୍ୟବସ୍ଥାରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ବିପଦ ଏବଂ ଏହାର ଦୂରୀକରଣ, ସ୍ମାର୍ଟ ଯୋଗାଣ ଶୃଙ୍ଖଳ ଓ ବଜାର ସଂଯୋଗୀକରଣ ପାଇଁ ଏଗ୍ରିଷ୍ଟାକ୍, ଏକ ରାଷ୍ଟ୍ର ଏକ ବିଶ୍ୱ ପର୍ଯ୍ୟଟନ ଲକ୍ଷ୍ୟ, ଆତ୍ମନିର୍ଭର ଭାରତ ଏବଂ ସ୍ୱଦେଶୀ ଓ ବାମପନ୍ଥୀ ଉଗ୍ରବାଦ ପରବର୍ତ୍ତୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯାଉଛି। ରାଷ୍ଟ୍ରୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ନିୟମରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ି ନିର୍ବାଚନ ଫାଇଦା ନେବା ଲାଗି କଂଗ୍ରେସ ଚେଷ୍ଟା କରିଥିଲା ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଗତକାଲି ଭୋପାଳରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି କଂଗ୍ରେସ ସରକାର ଅମଳରେ ଦୁର୍ନୀତି ପାଇଁ ମନରେଗାକୁ ବ୍ୟବହାର କରାଯାଉଥିଲା ଏବଂ ଏଥିଲାଗି ବଜେଟ୍ ଆବଣ୍ଟନ ପରିମାଣ ମଧ୍ୟ ହ୍ରାସ କରି ଚାଲିଥିଲା। ମନ୍ତ୍ରୀ କହିଛନ୍ତି ନୂଆ ବିକଶିତ ଭାରତ ଜି ରାମଜୀ ଯୋଜନାରେ 1,51,000 କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାଫଳରେ ଶ୍ରମିକମାନେ ଯଥେଷ୍ଟ କାର୍ଯ୍ୟ ପାଇପାରିବେ। ସେ କହିଛନ୍ତି ବିକଶିତ ଭାରତର ଉଦ୍ଦେଶ୍ୟ ହେଉଛି ଗ୍ରାମ ପଞ୍ଚାୟତ ଦ୍ୱାରା ସମସ୍ତ ବିକାଶ କାର୍ଯ୍ୟ କରାଯିବାର ମୁଖ୍ୟ ମାଧ୍ୟମ। ପୂର୍ବର ଉପା ସରକାର ମନରେଗା ଯୋଜନାରେ କେବଳ 2,13,000 କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ନରେନ୍ଦ୍ର ମୋଦିଙ୍କ ସରକାର 8,53,000 କୋଟି ଟଙ୍କାରୁ ଅଧିକ ବ୍ୟୟ କରିଛନ୍ତି।
विकसित भारत के लिए विकसित गांव, जिसमें विकास के सारे काम ग्राम पंचायत तय करेगी, ऊपर से नहीं। पहले तो ऊपर से थोप दिए जाते थे काम, अब ग्राम पंचायत तय करेगी, ग्राम सभा तय करेगी। और इसके लिए जो प्रस्तावित बजट है वो 1,51,282 करोड़ पहले साल ही, ताकि मजदूर को काम भी भरपूर मिले और गाँव का विकास भी ऐसा हो के गरीबी मुक्त गाँव, रोजगार युक्त गाँव, विकसित गाँव बन जाए। और मजदूरी ना मिले तो बेरोजगारी भत्ता का पुख्ता प्रावधान, उसको और बेहतर बनाने का काम किया गया है विकसित भारत जीराम जी योजना में। और समय पर मजदूरी अगर ना मिले तो विलंबित मजदूरी के लिए अलग से अतिरिक्त राशि देने की व्यवस्था, ये तो पहले थी नहीं।
ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଏହି ଯୋଜନାରେ ସବୁଠାରୁ ପଛୁଆ ପଞ୍ଚାୟତ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଅଧିକ ଅର୍ଥ ବିନିଯୋଗ ସହ ଜନସାଧାରଣଙ୍କ ସହଯୋଗ ଏବଂ ସୁବିଧାଗୁଡ଼ିକ ସହଜରେ ଉପଲବ୍ଧ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜୀବନଶୈଳୀର ମାନ ପରିବର୍ତ୍ତନ ସହ ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ଆୟ ସଂରଚନା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।
प्रशासनिक व्यय बढ़ा के 9% कर दिया 6% से, ताकि रोजगार सहायक मैट मानदेय मिल सके और किसान के लिए भी उसको उपयोगी बनाया गया है। ये मजदूर हितैषी गांव के विकास को पूर्ण गति देने वाली, पूर्णता देने वाली, कर्मचारियों को सुनिश्चित वेतन और मानदेय दिलाने वाली और इसके साथ साथ किसानों के हित को भी पूरा करने वाली योजना है। लेकिन कांग्रेस जबरदस्ती भ्रम फैला रही है, झूठ बोल रही है। कायदे में तो कांग्रेस को विकसित भारत जी राम जी योजना का स्वागत करना चाहिए। ये गांव के संपूर्ण विकास के लिए और मजदूरों के कल्याण के लिए है, जिससे परमानेंट असेट खड़े होंगे और गांव आगे बढ़ेंगे।
अपन मैंने संवाद सुनुछंती आकाशवाणी रु। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ 129ତମ ମନ୍ କି ବାତ୍ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। କେନ୍ଦ୍ର ସରକାର ଦୁଇଟି ପ୍ରମୁଖ ଜାହାଜ ନିର୍ମାଣ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଲାଗି ପରିଚାଳନାଗତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିଲାଗି 44,700 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାଦ୍ୱାରା ଦେଶର ଘରୋଇ ଜାହାଜ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଇବା ସହ ବିଶ୍ୱସ୍ତରୀୟ କରାଯାଇପାରିବ। ଏହି ପଦକ୍ଷେପ ସ୍ୱରୂପ ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନା ଏବଂ ବିକାଶ ଯୋଜନା ପ୍ରଣୟନ କରାଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଏହି ନିର୍ଦ୍ଦେଶାବଳୀ ପରେ ଜାହାଜ ନିର୍ମାଣ କାର୍ଯ୍ୟକୁ ସ୍ୱଚ୍ଛ ଭାବରେ ତ୍ୱରାନ୍ୱିତ କରାଯାଇପାରିବ। ଭାରତର ବିକାଶ ଯାତ୍ରାରେ 2025 ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛି। ବିଭିନ୍ନ ନୀତିକୁ ବାସ୍ତବତାରେ ପରିଣତ କରାଯାଇ ଦେଶର ବିକାଶ କ୍ଷେତ୍ରରେ ଏହାର ଉପଯୋଗିତା ସକାରାତ୍ମକ ପ୍ରଭାବ ପକାଇଛି। ସ୍ୱତନ୍ତ୍ର ସିରିଜ୍ ସଂସ୍କାରର ବର୍ଷରେ ଆସନ୍ତୁ ଜାଣିବା 2025 ମସିହାରେ ଦେଶର ଭିତ୍ତିଭୂମି ବିକାଶରେ ଘଟିଥିବା ପରିବର୍ତ୍ତନ ସମ୍ପର୍କରେ। ଭାରତର ବିକାଶ ଯାତ୍ରାରେ 2025 କେବଳ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିନାହିଁ, ବରଂ ରେଳ, ସଡ଼କ ଯୋଗାଯୋଗ, ବେସାମରିକ ବିମାନ ଉଡ଼ାଣ, ସାମୁଦ୍ରିକ ଏବଂ ଡିଜିଟାଲ କ୍ଷେତ୍ରରେ ବ୍ୟାପକ ଉନ୍ନତି କରିଛି। ସରକାର 2025-26 ଆର୍ଥିକ ବର୍ଷରେ ଏସବୁ କ୍ଷେତ୍ରର ଭିତ୍ତିଭୂମି ସଂରଚନାର ଦୃଢ଼ୀକରଣ ପାଇଁ 11,00,000 କୋଟି ଟଙ୍କାରୁ ଅଧିକ ବିନିଯୋଗ କରିଛନ୍ତି, ଯାହା 3.1% GDPକୁ ଦର୍ଶାଉଛି। 2025ରେ ଦେଶରେ ରେଳ ଭିତ୍ତିଭୂମିର ବିକାଶ ଇତିହାସ ସୃଷ୍ଟି କରିଛି। ଚଳିତ ବର୍ଷ ତାମିଲନାଡୁରେ ଭାରତର ପ୍ରଥମ ସାମୁଦ୍ରିକ ଉଠାପୋଲ ପମ୍ବନ ବ୍ରିଜ୍ ଉଦ୍ଘାଟିତ ହୋଇଛି। ଏହା ଦେଶର ଇଞ୍ଜିନିୟରିଂ କ୍ଷେତ୍ରର ଏକ ସଫଳତମ ନମୁନା ଭାବେ ବିଚାର କରାଯାଉଛି। ସେହିପରି ଉଦ୍ଧମପୁର, ଶ୍ରୀନଗର, ବାରମୂଳା ରେଳ ସଂଯୋଗୀକରଣ ପ୍ରକଳ୍ପରେ ଚେନ୍ନାଇ ବ୍ରିଜ୍ର ମଧ୍ୟ ଉଦ୍ଘାଟନ କରାଯାଇଛି। ପ୍ରଥମଥର ପାଇଁ ଜାତୀୟ ରେଳ ନେଟ୍ୱାର୍କରେ ମିଜୋରାମକୁ ଯୋଡ଼ାଯାଇଥିବା ବେଳେ ଉତ୍ତର ପୂର୍ବାଞ୍ଚଳର ବିକାଶକୁ ନୂଆ ଗତି ମିଳିପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରେଳ ଯୋଗାଯୋଗକୁ ଉତ୍ସର୍ଗ କରିବା ଅବସରରେ କହିଥିଲେ ଏହା କେବଳ ଏକ ସଂଯୋଗ ବ୍ୟବସ୍ଥା ନୁହେଁ, ବରଂ ମିଜୋରାମର ଲୋକମାନଙ୍କ ପାଇଁ ପରିବର୍ତ୍ତନର ଏକ ନୂଆ ଅଧ୍ୟାୟ। ଦେଶର ମେଟ୍ରୋ ନେଟ୍ୱାର୍କ 240 କିଲୋମିଟର ଥିବାବେଳେ 2025 ସୁଦ୍ଧା ଏହା 1,000 କିଲୋମିଟରରୁ ଅଧିକ ହୋଇଛି। ଏବେ ଭାରତର ମେଟ୍ରୋ ନେଟ୍ୱାର୍କ ବିଶ୍ୱର ତୃତୀୟ ବୃହତ୍ତମ ମେଟ୍ରୋ ନେଟ୍ୱାର୍କ ପାଲଟିଛି। ବିହାରର ପ୍ରଥମ ବନ୍ଦେ ମେଟ୍ରୋ ଜୟନଗର ପାଟନାକୁ ସଂଯୋଗ କରୁଥିବା ବେଳେ ବିଶ୍ୱର ତୃତୀୟ ବୃହତ୍ତମ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତରେ 2014 ମସିହାରେ 74ଟି ବିମାନ ବନ୍ଦର ଥିବାବେଳେ 2025 ସୁଦ୍ଧା ଏହା 163ଟିକୁ ବୃଦ୍ଧି ପାଇଛି। ସେହିପରି ଜାତୀୟ ରାଜପଥ ନେଟ୍ୱାର୍କ 2019 ମସିହା ସୁଦ୍ଧା 1,32,000 କିଲୋମିଟର ଥିବାବେଳେ ଏବେ ଏହା 1,46,000 କିଲୋମିଟରକୁ ବୃଦ୍ଧି ପାଇଛି। ତାଇୱାନର ଉତ୍ତର ପୂର୍ବ ଉପକୂଳରେ 6.6 ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିବା ଆମେରିକାର ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା କହିଛି। ବିଳମ୍ବିତ ରାତି ପ୍ରାୟ ସ୍ଥାନୀୟ ସମୟ 11:05ରେ ଇଲାନ ଉପକୂଳ ସହରର 32 କିଲୋମିଟର ଦୂରବର୍ତ୍ତୀ ସ୍ଥାନରେ ତାଇପେଇର ରାଜଧାନୀ ସମେତ ଦ୍ୱୀପାଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା, ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଖବର ମିଳିନାହିଁ। ଟି20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ସିରିଜ୍ରେ ଆଜି ଚତୁର୍ଥ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କେରଳର ଥିରୁଅନନ୍ତପୁରମ୍ସ୍ଥିତ ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7:00ରେ ମ୍ୟାଚ୍ ଆରମ୍ଭ ହେବ। ଏହି ସିରିଜ୍ରେ ଭାରତୀୟ ମହିଳା ଦଳ 3-0 ଆଗୁଆ ଅଛନ୍ତି। କର୍ଣ୍ଣାଟକର କରୁଆର ସାମୁଦ୍ରିକ ଘାଟି ଆଜି ପରିଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଶାସନ ଏବଂ ସଂସ୍କାର ସମ୍ପର୍କିତ ମୁଖ୍ୟ ଶାସନ ସଚିବମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଜି ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦୁଇଟି ପ୍ରମୁଖ ଜାହାଜ ନିର୍ମାଣ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଲାଗି ପରିଚାଳନାଗତ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ର ସରକାର ଏବଂ T20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ସିରିଜ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚତୁର୍ଥ ମ୍ୟାଚ୍। ସମ୍ବାଦ ଶେଷ ହେଲା।